ಕಲ್ಪತೆ ಪುರುಷ ಕರ್ಮ ಕಾರ್ಯ ಪಡಾಕ ಕಲ್ಪ ಯಥಾಭಾವ ಸಂಪಾದಿತ ಅಪಿ ಓ ವಿಫಳಾಯ ವ್ಯಕ್ತ ಹುಏ ಈಶ್ವರ ಅರ್ಪಿತ ಭಗವಾನ ನಿವೇದನ ಕರಿವ ಫಳರೆ ಕಲ್ಪತೆ ಮನೆ ಕಡಾ ಹುಏ ಪುರುಷಸ್ಯ ಸಮಸ್ತ ವ್ಯಕ್ತಿಂಕರ ಏವ ವಸ್ತು ಪಕ್ಷೆ ಸಹ ಪರಮೇಶ್ವರ ಭಗವಾನ್ ಹಿ ನಿಶ್ಚಿಂತ ಭಾವರೆ ಆತ್ಮ ಪರಮಾತ್ಮ ದೈತ ಅತ್ಯಂತ ಪ್ರಿಯ ಹೀತ ಲಾಭವಂತ ಶುಭಾಂತ ಓಡಿಯಾರೆ ಭಗವಾನ್ ಸಮರ್ಪಿತ ಕರ್ಮ ಯಾವುದು ಅತಿ ಅಲ್ಪ ಪರಿಮಾಣ ಸಂಪಾದಿತ ಹುಏ ತಥಾಪಿ ತಾ ವ್ಯಕ್ತ ಹುಏ ನಾ ಪರಮೇಶ್ವರ ಭಗವಾನ್ ಜೇತು ಸಮಸ್ತ ಪರಮ ಪಿತಾ ತೆಣು ಸೇ ಸ್ವಾಭಾವಿಕ ಭಾವನೆ ಹಿಂ ಪ್ರಿಯ ಏನು ಸರ್ವದಾ ಜೀವರ ಕಲ್ಯಾಣ ಸಾಧನೆ ತತ್ಪರ ಭಗವತ್ರೆ ಕಳಿಸಿ ಯ ಭಗವದ್ಗೀತಾ ದ್ವಿತೀಯ ಅಧ್ಯಾಯ 40 ನಂಬರ್ ಭಗವಾನ್ ಕರಿಸಿ ಸ್ವಲ್ಪಮಪ್ಯಸ್ಯ ಧರ್ಮಶ್ಚ ತ್ರಾಯತ್ರಿ ಮಹತ್ವ ಭಯಾತ್ ಈ ಧರ್ಮ ಬಾ ಭಗವದ್ ಭಕ್ತಿ ಎತ್ತೆ ಮಹತ್ವಪೂರ್ಣ ಜೆ ಅಲ್ಪ ಮಾತ್ರಾರೆ ಬಿ ಕೈ ಯದಿ ತಾ ಸಂಪಾದನ କରନ୍ତି ତାହେଲେ ସେ ପରମ ଫଳ ଲାଭ କରନ୍ତି ପୃଥିବୀ ଇତିହାସରେ ବହୁ ଦୃଷ୍ଟାନ୍ତ ରହିଛି ଯେଉଁଠାରେ ଦେଖାଯାଇଛି ଅତି ଅଳ୍ପ ମାତ୍ରାରେ ଭଗବାନଙ୍କର ସେବା ସମ୍ପାଦନ କରି ଜୀବ ମହା ବିପଦରୁ ଉଦ୍ଧାର ପାଇଛନ୍ତି ଯେପରି ଅଜାମିଳ ତାର ଅନ୍ତିମ ସମୟରେ କେବଳ ନାରାୟଣ ନାମ ଉଚ୍ଚାରଣ କରିବା ଫଳରେ ନରକକୁ ଯିବା ଭଳି ମହା ବିପଦରୁ ଭଗବାନ କର୍ତ୍ତୃକ ରକ୍ଷା ପାଇଥିଲେ ଅଜାମିଳ ଯେତେବେଳେ ନାରାୟଣ ନାମ ଉଚ୍ଚାରଣ କରିଥିଲେ ସେତେବେଳେ ସେ ଜ୍ଞାତସାରଣ ତାହା କରିନଥିଲେ ପ୍ରକୃତ ପଟେ ସେ ତାଙ୍କର କନିଷ୍ଠ ପୁତ୍ର ଯାହାର ନାମ ଥିଲା ନାରାୟଣ ତାକୁ ଡାକିଥିଲେ କିନ୍ତୁ ତା ସତ୍ତ୍ୱେ ମଧ୍ୟ ଭଗବାନ ଶ୍ରୀ ନାରାୟଣ ତାଙ୍କର ସେ ନାମ ଗ୍ରହଣକୁ ଐକାନ୍ତିକ ବୋଲି ଗ୍ରହଣ କରିଥିଲେ ଏବଂ ପରିଣାମରେ ଅଜାମିଳ ଅନ୍ତେ ନାରାୟଣ ସ୍ମୃତିର ଫଳ ଲାଭ କଲେ ଏହି ଯଦି କୌଣସି ପ୍ରକାରେ ନାରାୟଣ ବିଷ୍ଣୁ କିମ୍ବା ରାମ ନାମ ଜୀବନର ଶେଷ ସମୟରେ ସ୍ମରଣ କରିପାରନ୍ତି ତାହେଲେ ସେ ତତ୍କ୍ଷଣାତ୍ ଭଗବଧାମ କରିଯିବା ଭଳି ଅପ୍ରାକୃତ ଫଳ ଲାଭ କରିପାରନ୍ତି ପ୍ରକୃତ ଭାବେ ଭଗବାନ ହିଁ ଆମର ଏକମାତ୍ର ପ୍ରମାସ୍ପଦ ଆମେ ଯେତେଦିନ ପର୍ଯ୍ୟନ୍ତ ଏହି ଜଡ଼ ଜଗତରେ ଥାଉଁ ସେତେଦିନ ପର୍ଯ୍ୟନ୍ତ ଆମର ଇନ୍ଦ୍ରିୟ ସବୁକୁ ଚରିତାର୍ଥ କରିବା ପାଇଁ ବହୁ ବାସନା ଥାଏ କିନ୍ତୁ ଯେତେବେଳେ ଆମେ ଭଗବାନଙ୍କ ସଂସ୍ପର୍ଶରେ ଆସୁ ତତ୍କ୍ଷଣାତ୍ ଆମେ ପୂର୍ଣ୍ଣତା ପ୍ରାପ୍ତ ହେଉ ପୂର୍ଣ୍ଣ ରୂପେ ପ୍ରସନ୍ନ ହେଉ ଠିକ୍ ଯେପରି ଏକ ଶିଶୁ ନିଜ ମାତାଙ୍କ କୋଳରେ ପୂର୍ଣ୍ଣ ରୂପେ ପ୍ରସନ୍ନ ଥାଏ ଧ୍ରୁବ ମହାରାଜ କିଛି ଜାଗତିକ ଫଳ ଲାଭ ପାଇଁ ତପସ୍ୟା କରିବାକୁ ବଣକୁ ଯାଇଥିଲେ କିନ୍ତୁ ସେ ଯେତେବେଳେ ଭଗବାନଙ୍କୁ ଦର୍ଶନ କଲେ ସେତେବେଳେ ସେ କହିଲେ ମୁଁ କୌଣସି ବର ଚାହୁଁନାହିଁ ମୁଁ ସମ୍ପୂର୍ଣ୍ଣ ରୂପେ କୃତାର୍ଥ ହୋଇଛି ଏହି ଯଦି ଭଗବାନଙ୍କ ସେବା କରିବା ପାଇଁ କୌଣସି ଜଡ଼ ଜାଗତିକ ସୁବିଧା ଚାହାନ୍ତି ତାହେଲେ ସେ ଅନାୟାସରେ ତାହା ପ୍ରାପ୍ତ ହୋଇପାରନ୍ତି ତେଣୁ ଶାସ୍ତ୍ରରେ ନିର୍ଦ୍ଦେଶ ଦିଆଯାଇଛି ଅକାମ ସର୍ବକାମ ବା ମୁଖ୍ୟ କାମ ଦାର୍ଧି ତୀବ୍ରେଣ ଭକ୍ତି ଯୋଗେଣ ଯଜେତ ପୁରୁଷଙ୍କର ଯେଉଁ ବ୍ୟକ୍ତିଙ୍କର ବୁଦ୍ଧି ଉଦାର ସେ ସବୁ ପ୍ରକାର ଭୌତିକ କାମନା ଯୁକ୍ତ ହୋଇଥାନ୍ତୁ ବା ସମସ୍ତ ଜଡ଼କାମନାରୁ ମୁକ୍ତ ହୋଇଥାନ୍ତୁ କିମ୍ବା ଜାଗତିକ ବନ୍ଧନରୁ ମୁକ୍ତିଲାଭ କରିବାକୁ ପ୍ରୟାସ କରୁଥିବା ହୋଇଥାନ୍ତୁ ତାଙ୍କର କର୍ତ୍ତବ୍ୟ ହେଉଛି ସର୍ବତଭାବେ ପରମେଶ୍ୱର ଭଗବାନଙ୍କର ଆରାଧନ କରିବା ସେ ଭାଗବତମ ଦ୍ୱିତୀୟ ସ୍କନ୍ଧ ତୃତୀୟ ଅଧ୍ୟାୟ 10 ଶ୍ଳୋକରେ କଥା କୁହାଯାଇଛି କାହାର ଯଦି କୌଣସି ଜଡ଼ବାସନା ରହିଯାଇଥାଏ ତାହେଲେ ଭଗବାନଙ୍କ ସେବା କରିବା ଫଳରେ ନିଃସନ୍ଦେହରେ ତାଙ୍କର ସେହି ବାସନା ପୂର୍ଣ୍ଣ ହୋଇଯାଏ ତେଣୁ ଆଜି ଆମେ ଅଷ୍ଟମ ସ୍କନ୍ଧ ପଞ୍ଚମ ଅଧ୍ୟାୟ 48 ଶ୍ଳୋକ ଉପରେ ଆଲୋଚନା କରିବା ଆଉ ପୂର୍ବ ଶ୍ଳୋକରେ କୁହାଯାଇଛି ଯେ କିଭଳି କ୍ଲେଶ ଭୂରି ଅର୍ଥ ସାରାଣ କର୍ମାଣ ବିଫଳାଣ ବା ଦେହୀନାଣ ବିଷୟାର୍ଥାଣ ନ ତ ଥିବା ଅର୍ପିତ ହୋଇ ଗତକାଲି ବିଷୟ ଆଲୋଚନା କରାଯାଇଥିବ ତେଣୁ ଏଇ ଯେଉଁ ବିଫଳ କର୍ମ ସବୁ ରହିଛି, କେଉଁଠି ବିଫଳ ହେଉଛି? ଆମେ ଯେଉଁ କର୍ମ କରୁଛେ କେଉଁଥିରେ ଆମେ ସୁଫଳ ପାଉଛେ ବା ସିଦ୍ଧି ପ୍ରାପ୍ତ ହେଉଛେ, କେଉଁଥିରେ ଆମେ ପରାସ୍ତ ହେଉଛେ ବା ପରାଜୟ ଲାଭ କରୁଛେ। ତେଣୁ ଏଇ ଯେଉଁ ବିଫଳ ଯେଉଁଗୁଡ଼ାକ କୁହାଯାଉଛି, ଗତ ଶ୍ଳୋକରେ କୁହାଯାଇଥିଲା, ସେଇ ବିଫଳତା ଉପରେ ବିସ୍ତାର ଭାବରେ ଏହି ଶ୍ଳୋକରେ ବର୍ଣ୍ଣନା କରାଯାଇଛି, ବିସ୍ତାରିତ କରାଯାଇଛି। ସୁଦର୍ଶନ ତାଙ୍କର ଭାଷାରେ ସେ କଥା କହୁଛନ୍ତି ଯେ ନା ଅବମହ, ଅତି ଅଳ୍ପ ଜଣେ ଯଦି ମଧ୍ୟ ଭଗବାନଙ୍କ ଉଦ୍ଦେଶ୍ୟରେ କିଛି କରିଛନ୍ତି, ଅତି ଅଳ୍ପ ମାନେ ହୁଏତ ଆମେ ଦେଖିବା, ଆମେ ଗୋଟେ ଉଦାହରଣ ଦେବା, ଆମେ ଜଣେ ସପୋଜ ଉଦାହରଣ ସ୍ୱରୂପ ଆମର ଭୌତିକ ଜଗତରେ, ଆମ ଜଗତରେ ଆମେ ଦେଖିବା ଯେ ବିଭିନ୍ନ ଚାକିରି ସବୁ ଆଜିକାଲି କରୁଛନ୍ତି, ବିଭିନ୍ନ ଗଭର୍ଣ୍ଣମେଣ୍ଟ ଜବ୍ ସବୁ ପାଉଛନ୍ତି ବା ପ୍ରାଇଭେଟ୍ ଜବ୍ ଯେଉଁ କୌଣସି କାର୍ଯ୍ୟ କରୁଛନ୍ତି, ଯେଉଁ ଚାକିରି ପାଇଁ ଚେଷ୍ଟା କରୁଛନ୍ତି, କେତେ ଗୋଟେ ଯଦି ମନେକର ପାଞ୍ଚଟି ପୋଷ୍ଟ ଥିବ ତାହେଲେ 500,000 ପୋଷ୍ଟ ପିଲା ଆପ୍ଲାଏ କରିବେ। ଆମର ଏଜିଏସ୍ରେ ପିଓନ୍ ଚାକିରି ସବୁ ଆସିଛି ପୋଷ୍ଟ, ମାନେ ଆଡ଼ଭର୍ଟାଇଜ୍ ହେଇଛି, ଯେତିକି ପୋଷ୍ଟ ହେଇଛି ତା ପାଇଁ କେତେ ଯେ ପିଲା ଆପ୍ଲାଏ କରିଛନ୍ତି ତା ଠିକ୍ ହେଉନି। ଯାହା ହଉ, ଆମର ଏଇ ଯେଉଁ ସର୍ବୋଚ୍ଚ ଚାକିରି ଆମେ ଦେଖିବା ଭାରତବର୍ଷରେ, ଆମେ କହିବା IAS, ଇଣ୍ଡିଆନ୍ ଆଡ଼ମିନିଷ୍ଟ୍ରେଟିଭ୍ ସର୍ଭିସ୍, IAS, ତା ପାଇଁ କେତେ ପରିଶ୍ରମ କରୁଛନ୍ତି, କେତେ ଆଗେ ତୁମର ପ୍ରିଲିମିନାରୀ ଥିଲା, ତାପରେ ମେନ୍ ପରୀକ୍ଷା ଥିଲା, ଏବେ ସବୁ ଉଠିକି କେବଳ ଗୋଟେ ପରୀକ୍ଷା ହେଉଛି, କିନ୍ତୁ ତା ଦେହରେ କେତେ ଲକ୍ଷ ଲକ୍ଷ ପରୀକ୍ଷା ଦେଇକରି ତା ଦେହରେ କେତେ ଜଣ ପାସ୍ କରୁଛନ୍ତି, ସେ ଯେତିକି ପାସ୍ କରୁଛନ୍ତି ତା ଭିତରେ ପୁଣି ଭାଇଭାବସ ହେଉଛି, ଭାଇଭାବସ ମଧ୍ୟ ବହୁତ କଟିଯାଉଛନ୍ତି, ଆଉ ଯେତିକି ପାଇଲେ ସେତିକି ଚାକିରି ପାଇଲେ, କିନ୍ତୁ ଯେଉଁମାନେ ପାଇଲେନି ସେ ଯେଉଁ ଚାକିରି ପାଇଁ ଯେଉଁ ଚେଷ୍ଟା କଲେ ସେସବୁ ବ୍ୟର୍ଥ ହେଇଗଲେ। କିନ୍ତୁ ଭଗବାନ ଉଦ୍ଦେଶ୍ୟରେ ଭୁରିକୁ ଆମେ କରିବା ଦରକାର ନାହିଁ, କ୍ଲେସ ଭୁରି ସାଧାରଣତଃ ବହୁତ ଲୋକ ଅଧିକ ବହୁତ କଷ୍ଟ ସ୍ୱୀକାର କରନ୍ତି ଭୌତିକ ଜଗତରେ, ପ୍ରଭୁପାଦ ମହାରାଜ ଉଦାହରଣ ଦିଅନ୍ତି, ଯେଉଁମାନଙ୍କର ବୁଦ୍ଧି ମନ୍ଦ ତଥାକଥିତ ଭୌତିକ ଜଗତରେ ମଧ୍ୟ ସେମାନେ ବହୁତ ଉଚ୍ଚସ୍ତରରେ ଥାଇପାରନ୍ତି, ବହୁତ ପ୍ରଶଂସିତ ହୁଅନ୍ତି, ଏ ବହୁତ କର୍ମ କରୁଛି। ଆମର ଦେଖିବା ଭୁବନେଶ୍ୱର ସହର ମଧ୍ୟ ବହୁତ ଜାଗାରେ ଦେଖିବା ଲେଖା ହେଇଥିବ କଠିନ ପରିଶ୍ରମର ବିକଳ୍ପ ନାହିଁ, ମାନେ ଆମକୁ କଠିନ ପରିଶ୍ରମ କରିବାକୁ ପଡ଼ିବ, ଆମର ମାନବ ଜୀବନ ଲକ୍ଷ୍ୟ ହେଉଛି କଠିନ ପରିଶ୍ରମ କରିବା। ସାଧାରଣ ଲୋକମାନେ ଯେହେତୁ କର୍ମସ୍ତରରେ କର୍ମସ୍ତରରେ ଅଛନ୍ତି ସମସ୍ତେ ଏ କଥା କହୁଛନ୍ତି, ଆମେ କଠିନ ପରିଶ୍ରମ କରି ପ୍ରକୃତ ଆନନ୍ଦ ପ୍ରାପ୍ତ ହେବ, କିନ୍ତୁ ଯେଉଁମାନେ ସାଧୁ ଶାସ୍ତ୍ର ଗୁରୁ ଏମାନେ ସେ କଥା କହନ୍ତିନି। ଆମର ଋଷଭଦେବ ସେ କଥା ତାଙ୍କର ଭାଗବତ ପଞ୍ଚମ ସ୍କନ୍ଧରେ କହିଛନ୍ତି ଯେ ନା, ଏ ଯେଉଁ ବହୁତ ମାନେ ବହୁତ କଷ୍ଟ କାମ କରିବା ପାଇଁ ଏ ଶରୀର ଉଦ୍ଦିଷ୍ଟ ନୁହଁ, କ'ଣ ସେ ସବୁ ନାରାୟଣ ଦେବ ଦେହ ନାଜାନ ଲୋକେ କଷ୍ଟ କାମ ଅର୍ହତେ ବୁଝାନ୍ତି, କଷ୍ଟ କାମ କରିବା ପାଇଁ ମାନବ ଜନ୍ମ ଉଦ୍ଦିଷ୍ଟ ନୁହଁ। କିନ୍ତୁ ଯେହେତୁ ଲୋକମାନେଙ୍କର ଚେତନା ବା ବୁଦ୍ଧି ବହୁତ ନିମ୍ନ ସ୍ତରର, ସେଥିପାଇଁ ସେମାନେ ଭାବୁଛନ୍ତି ସେଇଟା ହେଉଛି ଗଧ ଆସ୍ ମେଣ୍ଟାଲିଟି ବୋଲି କୁହାଯାଉଛି, ଗଧର ବୁଦ୍ଧି ଯେଉଁଭଳି ଭାବରେ କର୍ମୀମାନଙ୍କର ବୁଦ୍ଧି ହେଉଛି ସେଇଭଳି ଭାବରେ। ପ୍ରଭୁପାଦ ମହାରାଜ ଉଦାହରଣ ଦିଅନ୍ତି ଗଧର ବୁଦ୍ଧି କ'ଣ, ନା ଗଧ କ'ଣ କରେ ନା ତାର ଯେଉଁ ମାଲିକ ଅଛି, ତାର ମାଲିକର ଯେଉଁ ଯେତେ ଲୁଗାଫଟା ଅଛି ସବୁ ନେଇକିରି ସେ ଯିବ ତୁଠକୁ ଯିବ, ସେଠି ସେ ଧୋବା ସବୁ ସଫା କରିକିରି ପୁଣି ତା ଦେହରେ ତାର ଉପରେ ବୋଝେଇ କରିକି ଆଣିକି ଆସିବ। ସେ ଯେଉଁ ଏତେ କଷ୍ଟ କରୁଛି ସେ ଭାବୁଛି କ'ଣ, ତାର ବୁଦ୍ଧି କ'ଣ ଗଧର ବୁଦ୍ଧି, ସେ ଭାବୁଛି ଯଦି ମୁଁ ଯଦି ମାଲିକର କାମ ନ କରିବି, ମାଲିକର ଏଇଭଳି ଭାବରେ କଷ୍ଟ କାମ ଯଦି ମୁଁ ନ କରିବି ତାହେଲେ ମୋତେ ଯେଉଁ ସେ ଦିବିଡ଼ା ଘାସ ଦେଉଛି ସେଇଟା ମୁଁ ପାଇପାରିବିନି, ଯଦିଓ ଘାସ ସବୁଆଡ଼େ ରହିଛି ଯୁଆଡ଼େ ଚାହିଁବ ସେ ଘାସ ଖାଇପାରିବ, କିନ୍ତୁ ତାର ବୁଦ୍ଧି ହେଉଛି କ'ଣ ନା ଯଦି ମୁଁ ମାଲିକର ଏତିକି କାର୍ଯ୍ୟ ନ କରିବି ତାହେଲେ ମୁଁ କାର୍ଯ୍ୟ ଖାଇପାରିବିନି, ଇଏ ହେଉଛି ଆସ୍ ମେଣ୍ଟାଲିଟି ବା ଗଧର ବୁଦ୍ଧି ହେଉଛି ଏଇଭଳି ଭାବରେ। ତେଣୁ ସମସ୍ତେ ବହୁତ କଷ୍ଟ କର୍ମ କରିବା କରିବା ପାଇଁ ଚାହାନ୍ତି, ବହୁତ କାମ ନ କଲେ କେମିତି ଜୀବନରେ ଆନନ୍ଦ ପାଇପାରିବା, ଯଦି ଅଧିକ ଧନ ରୋଜଗାର କରିପାରିବା, ଏଇଭଳି ଭାବରେ ସମସ୍ତେ ଚିନ୍ତା କରନ୍ତି, କିନ୍ତୁ ଭଗବାନଙ୍କ କୃପା ଏଭଳି ଆମକୁ କଷ୍ଟ କାମ କରିବା ପାଇଁ ଭଗବାନ କହୁନାହାନ୍ତି, ଅଳ୍ପ କ୍ଲେଶ ଭୁରି ଅଳ୍ପ ସାର ଆଣ, ବହୁତ କଷ୍ଟ କରିକିରି ସାର କହୁଛନ୍ତି ଖୁବ୍ କ୍ୱଚିତ, ଯେମିତି ଆମର ଚଷୁ, ଚଷୁକୁ ଗୋଟେ ବସ୍ତା ଚଷୁ କୁଟିଲେ ଆମେ ଚାଉଳ ଦୁଇଟି ତିନୋଟି ପାଇବା, କ୍ଲେଶ ଭୁରି ଅଳ୍ପ ସାର ଆଣ। ଏବଂ କର୍ମାଣୀ ବିଫଳ ଆଣିବା ବା ଆଉ କେତେ କେସରେ ମଧ୍ୟ ଅଳ୍ପ ସାର ବା କିଛି ଯେଉଁ ତଣ୍ଡୁଳ ମିଳୁଛି ବା ଧାନ ମିଳୁଛି, କେତେ କେସରେ କିଛି ବି ମିଳିବନି, ଖାଲି କୁଣ୍ଡା ମିଳିବ ଚଷୁ, ଖାଲି କୁଣ୍ଡା ଆଉ କିଛି ମିଳିବନି, କର୍ମ ଆଣି ବିଫଳ ଆଣିବ, ସବୁ କିଛି କର୍ମ ବିଫଳ ହେଇଯାଉଛି। କିନ୍ତୁ ସେଭଳି ଭାବରେ ଭଗବାନଙ୍କ ପ୍ରତି ଯାହା ଆମେ କରୁଛେ ନ ତ ଥିବା ଅର୍ପିତ ଭଗବାନଙ୍କ ପ୍ରତି କିଛି ଅର୍ପଣ କରାଯାଉଛି ସେ କେବେରେ ନଷ୍ଟ ହେବନି। ଆମର ସବୁ ଜିନିଷ ନଷ୍ଟ ହେଉଛି କାଳର ପ୍ରଭାବରେ ସବୁ ଜିନିଷ ନଷ୍ଟ ହୋଇଯାଉଛି। ଭଗବତ ଗୀତାର ଦଶମ ଅଧ୍ୟାୟରେ ଅର୍ଜୁନ ପଚାରୁଛନ୍ତି ଏକାଶ ଅଧ୍ୟାୟରେ ବିଶ୍ୱରୂପ ଦର୍ଶନରେ ପଚାରୁଛନ୍ତି ଆପଣ କିଏ ଭଗବାନଙ୍କ ବିଶ୍ୱରୂପ ଦର୍ଶନ କରିବେ। ମୁଁ ଏବେ ଜାଣିପାରୁନି, ଆପଣଙ୍କୁ ଜାଣିପାରୁନି ଆପଣ ପ୍ରକୃତରେ କିଏ। ତେଣୁ ଭଗବାନ କହୁଛନ୍ତି କାଳ ସ୍ନେହ ଲୋକ ପ୍ରମୁଖ ଲୋକାନ ସମାହାର୍ଥ ନିହ ପ୍ରମୁଖ। ମୁଁ ହେଉଛି କାଳ, କାଳ ହିସାବରେ ସବୁକିଛି ମୁଁ ନଷ୍ଟ କରୁଛି, ଲୋକକ୍ଷୟ କୁପ୍ରମୁଖ ସବୁକିଛି କାଳ ପ୍ରଭାବରେ ନଷ୍ଟ ହୋଇଯାଉଛି। କିନ୍ତୁ ଏଇ ଯେଉଁ କାଳ, ସେ କାଳ ହେଉଛି ଏଇ ଭୌତିକ ଜଗତ ପାଇଁ ରହିଛି। ଏଇ ଭୌତିକ ଜଗତରେ ଆମେ ଦେଖୁଛେ ଅତୀତ ବର୍ତ୍ତମାନ ଭବିଷ୍ୟତ ତିନୋଟି କାଳ ରହୁଛି, କିନ୍ତୁ ଆର ଉର୍ଦ୍ଧ୍ୱରେ ଯେଉଁ ଚିତ୍ ଜଗତ ରହୁଛି ସେଠି କାଳ ପ୍ରଭାବ ନାହିଁ। ସେଠି ନହିଁ ଯତ୍ରାବି ପ୍ରଗତି ଯତ୍ରାବି ସମୟ, କୌଣସି ସମୟ ସେଠି ନଷ୍ଟ ହେବନି, ସବୁବେଳେ ବର୍ତ୍ତମାନ ନିତ୍ୟ ବର୍ତ୍ତମାନ ସେଠି ଉପସ୍ଥିତ ରହିଛି। ସେଠି ଅତୀତ ଭବିଷ୍ୟତ ଏସବୁ ଜିନିଷ ନାହିଁ, କେବଳ ବର୍ତ୍ତମାନ, କାରଣ ସେଠି କାଳର ପ୍ରଭାବ ନାହିଁ। ତେଣୁ ସେହିଭଳି ଭାବରେ ଆମେ ଭଗବାନ ପ୍ରତି ଯାହା ସେବା କରୁଛେ ସେଇଟା କାଳ କେବଳ ନଷ୍ଟ କରିପାରିବନି। ଆୟୁ ଭରତି ବୈ ପୁଂସା ଉଦନ୍ୟସ୍ତମ ଚ ଜନ୍ମ ସୌ ତତ୍ୟଜକ୍ଷଣ ନିହିତ ଉତ୍ତମ ଶ୍ଳୋକ ବାର୍ତ୍ତା। ସୂର୍ଯ୍ୟଙ୍କର ଉଦୟ ଏବଂ ଅସ୍ତରେ ସମସ୍ତଙ୍କର ଆୟୁଷ ଗ୍ରହଣ ହୋଇଯାଉଛି, କିନ୍ତୁ ଯେଉଁ କ୍ଷଣ ଆମେ ଭଗବାନଙ୍କ ପ୍ରତି ଭଗବାନ କଥାରେ ଶ୍ରବଣରେ ବା ଭଗବାନଙ୍କର କଥା କୀର୍ତ୍ତନରେ ଇସିରେ ସମୟ ବିତାଉଛେ ସେ ସମୟଟାକୁ କାଳ ହରଣ କରିପାରିବ ନାହିଁ। ତୃତୀୟ ସ୍କନ୍ଧରେ ଭାଗବତର ତୃତୀୟ ସ୍କନ୍ଧରେ ସେ କଥା କୁହାଯାଉଛି। ତେଣୁ ସେଇ ଯେଉଁ ବିଫଳ ଯେଉଁ ହେଉଛି ଆମେ ସେଇ ବିଫଳ କାହିଁକି ହେଉଛି ନା ଯେହେତୁ ସେଇଟା ଭଗବାନଙ୍କୁ ଅର୍ପଣ କରାଯାଉନି। ତେଣୁ ଭଗବାନଙ୍କୁ ଯଦି ଅର୍ପଣ କରା ନଗଲା ତାହେଲେ ଯାହା ସବୁ କାର୍ଯ୍ୟ ହେଲା ସବୁ କିଛି ବିଫଳ ହେବ, ତଥାଗତ ପୁଣ୍ୟ କାର୍ଯ୍ୟ ହଉ ବା ପାପ କାର୍ଯ୍ୟ ହଉ ସେସବୁ କିଛିର ମୂଲ୍ୟ ନାହିଁ। ଯାହାକି ଆମର ଋଷଭଦେବ ମଧ୍ୟ ସେ କଥା କହୁଛନ୍ତି ପରାମବସ୍ତାବଦ ଅବୋଧ ଯାବତ ଯାବତ ନ ଜିଜ୍ଞା ସେଟା ଆତ୍ମତତ୍ତ୍ୱ। ଆତ୍ମତତ୍ତ୍ୱ ବିଷୟରେ ଯେତେବେଳେ ସନ୍ଧାନ କରାଯାଉ ନାହିଁ ବା ଚେଷ୍ଟା କରାଯାଉ ନାହିଁ ତାହେଲେ ଯାହା ସବୁ କରାଯାଉଛି ସେସବୁ କେବଳ କରାଯାଉ ନଷ୍ଟ ହେଇଯିବ ସେସବୁ। କିନ୍ତୁ ଭଗବାନଙ୍କ ଉଦ୍ଦେଶ୍ୟରେ ଆମେ ଯାହା ସବୁ କରିବା ସେ କେବେ ନଷ୍ଟ ହେବନି। ଯେମିତି ବେଦରେ ଯେଉଁ କର୍ମକାଣ୍ଡ ଧାରଣ ସବୁ ଦେବତାମାନଙ୍କ ପ୍ରତି ବିଭିନ୍ନ ପ୍ରକାର ଯଜ୍ଞର ସବୁ ବ୍ୟବସ୍ଥା କରାଯାଇଛି, ତ୍ରୈବିଦ୍ୟା ବୋଲି କୁହାଯାଉଛି, ରୁକ୍ ସାମ ଯଜୁ ଏଇ ତିନି ବେଦରେ ସେସବୁ କର୍ମକାଣ୍ଡ ବିଷୟରେ ବର୍ଣ୍ଣନା କରାଯାଇଛି। ତ୍ରୈବିଦ୍ୟା ସୋମପା ତୃତ ପାପା ଯେଉଁ ସୋମବାର ସହିତ ପାଳନ କରୁଛନ୍ତି କର୍ମକାଣ୍ଡ ବିଭାଗରେ ଏଇଟା କରିବା ଦ୍ୱାରା ସେମାନେ ପୂତ ପାପା ମାନେ ପାପକର୍ମ ପ୍ରତିକ୍ରିୟାରେ ମୁକ୍ତ ହେଉଛନ୍ତି ଏବଂ ତା ଫଳରେ ସେମାନେ ଉନ୍ନତ ଲୋକ ସ୍ୱର୍ଗ ଲୋକ ଇତ୍ୟାଦି ପ୍ରାପ୍ତ ହେଉଛନ୍ତି। ତ୍ରୈବିଦ୍ୟାମାନ ସୋମପା ପୂତ ପାପା ଯଜ୍ଞରିଷ୍ଠ ସ୍ୱର୍ଗତୀଙ୍କୁ ପ୍ରାର୍ଥନ୍ତି, ସେଇ ଯଜ୍ଞ ମାଧ୍ୟମରେ ସେମାନେ ସ୍ୱର୍ଗ ଲୋକ ଯିବା ପାଇଁ ପ୍ରାର୍ଥନା କରନ୍ତି ଦେବତାମାନଙ୍କୁ। କିନ୍ତୁ ସେ ସ୍ୱର୍ଗ ଲୋକ ଗଲେ ମଧ୍ୟ ସେଠି ମଧ୍ୟ କାଳ ପ୍ରଭାବ ଅଛି, ତେଣୁ କ୍ଷିଣୀ ପୁଣ୍ୟ ମଟ ଲୋକଙ୍କୁ ଦିଶନ୍ତି ଯେଉଁ ପୁଣ୍ୟ କାର୍ଯ୍ୟ କରୁଛନ୍ତି ଏଇ କର୍ମକାଣ୍ଡ ବିଭାଗରେ ଯେଉଁ ବର୍ଣ୍ଣନା କରାଯାଏ ସେ ପୁଣ୍ୟ କାର୍ଯ୍ୟ ସବୁ କରିବା ଦ୍ୱାରା ସେମାନେ ଉନ୍ନତ ଲୋକକୁ ଉନ୍ନତି ହେଲେ ମଧ୍ୟ ସେଠାରେ ପୁଣି ପୁଣ୍ୟ କ୍ଷୀଣ ହୋଇଯାଉଛି, କାଳ ପ୍ରଭାବରେ ପୁଣ୍ୟ କ୍ଷୀଣ ହୋଇଯାଉଛି, ତେଣୁ ତାଙ୍କୁ ଭୌତିକ ଜଗତକୁ ଆଶା କରୁଛନ୍ତି। କିନ୍ତୁ ଭଗବାନଙ୍କ ପ୍ରତି ଆମେ ଯଦି ଅଳ୍ପ କିଛି ନା ଅଭମ ଅଭମ କହିଲେ ବହୁତ ଅଳ୍ପ କିଛି ଆମେ ଭଗବାନ କରିଛୁ, କର୍ମୀ ତୁଳନାରେ ସେ ବହୁତ କଷ୍ଟ ସ୍ୱୀକାର କରୁଛନ୍ତି, ସକାଳୁ ଉଠି ବହୁତ ପରିଶ୍ରମ କରୁଛନ୍ତି, କିନ୍ତୁ ମାନେ ଭକ୍ତମାନେ ବର୍ତ୍ତମାନ କ'ଣ କରୁଛନ୍ତି କି ପରିଶ୍ରମ କରୁଛନ୍ତି ଭଗବାନ କଥା ଶୁଣୁଛନ୍ତି, ଆ ପରେ ପ୍ରସାଦ ପାଇବେ, ତା ପୂର୍ବରୁ କୀର୍ତ୍ତନ କରୁଥିଲେ ଭଗବାନ ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ ହରେ ରାମ 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 ହରେ। ଏଇଟା ଇଏ ହେଉଛି ଆମର କାର୍ଯ୍ୟ ଯୋଉଟା ଯାହାକି ଆମର ଇଏ ହେଉଛି କର୍ତ୍ତବ୍ୟ ବା ଆମର କର୍ମ ଯୋଉଟା କହୁଛି ଇଏ ହେଉଛି ଆମର କର୍ମ। ସାଧାରଣତଃ କର୍ମୀମାନେ କ'ଣ କରନ୍ତି ନା ବହୁତ ପରିଶ୍ରମ କରି ଯେଉଁ ଅର୍ଥ ରୋଜଗାର କରନ୍ତି ସେ ଅର୍ଥକୁ କେମିତି ସେମାନେ ଆନନ୍ଦ ଉପଭୋଗ କରନ୍ତି ନା ବହୁତ ସୁନ୍ଦର ସୁନ୍ଦର ଖାଦ୍ୟ ଗ୍ରହଣ କରି ବହୁତ ବିଭିନ୍ନ କ୍ଲବକୁ ଯାଇ ଡ୍ୟାନ୍ସ କରି ଏଇଭଳି ଭାବରେ ସେମାନେ ତାଙ୍କର ଆନନ୍ଦ ଉପଭୋଗ କରନ୍ତି। କିନ୍ତୁ ଭକ୍ତମାନେ କ'ଣ କରନ୍ତି ନା ସେଇ ତାଙ୍କ ନିତ୍ୟ କର୍ମ କରନ୍ତି ସେଇଟା ଇଟ୍ ଡ୍ୟାନ୍ସ ଆଣ୍ଡ ଚାଟ୍ ହରେ କୃଷ୍ଣ। ଆମେ ପ୍ରସାଦ ପାଉଛେ ভগবানকার নাম কীর্তন করে নৃত্য করছে এবং ভগবানকার নাম কীর্তন করছে জপ করছে, ইয়ে হচ্ছে ভক্তর কার্য। তুমি কোনো পরিশ্রম নাই ভগবত গীতার নাম অধ্যায় ভগবান কৌশলী রাজ বিদ্যা রাজগুহ্যাং পবিত্রম ইদম উত্তম প্রত্যক্ষা ভগবান ধর্ম সুসুখম কর্তুম অভ্যাস সুসুখম। আমি ভক্তি করছে মানে বহুত কষ্ট করু না, যেমিতি যেমানে ব্রহ্মকর আরাধনা করন্তি সেমানে বহুত কষ্ট স্বীকার করন্তি দ্বাদশ অধ্যায় ভগবত গীতার ভগবান স্বীকার করছে ক্লেশো দিক তরস্তে সাম অব্যক্তা সুপ্রতিহত সাম অব্যক্তা হি কতি দুঃখম দেহভাব দেবা করে সেমানে বহুত কষ্ট স্বীকার করন্তি। ব্রহ্ম চিন্তন করি ধ্যান করি আমার স্বরূপ যে রয়েছে আমি গোটে জায়গায় বসে ধ্যান করা আমার প্রকৃত কার্য নুহ। আমি দেখি গোটে ছোট পিলাটে ছাড়িদেবে সেখানে দেউথিব নাচুথিব কথা কৌথিব এইসব জিনিস আমি দেখিবানি কি পিলা চুপচাপ বসে সাইলেন্টলি বসে চিন্তা করছি বা এইসব জিনিস, ইয়ে হচ্ছে আমার প্রকৃত স্বভাব হচ্ছে সেটা। জীবের স্বরূপ হয় কৃষ্ণের নিত্য দাস, যেমনি জলর স্বরূপ হচ্ছে সে তরল বা নিম্নকু সে গমন করিব, সেই ভাবে জীবন স্বরূপ হচ্ছে সে কিছু না কিছু কাম করিব, ভগবানকে সেবা করিবা হচ্ছে প্রকৃতি তার কর্তব্য। কিন্তু যেহেতু আমি ভগবানকে ভুলে যাইছে সেই মায়ার সেবার বর্তমান নিযুক্ত রয়েছে, তেমন যদি আমি কিছু অতি অল্প কিছু ভগবান আমি হয়তো কহবা এটা কোন আমি কাম করি ভগবান প্রসাদ পাওছে এটা কোন কিছু কষ্ট স্বীকার করছে প্রসাদ পাওছে বা ভগবানকে নাম কীর্তন করছে এদের কোন কষ্ট স্বীকার করা হচ্ছে। কিন্তু যাহা হলে মধ্য সেই যেতিকি অল্প কিছু হয়তো আমি কহিলে আমি বহুত কিছু করিপার না বা অধ্যয়ন করিপার না বহুত বহুত বই বই পড়িপার না বহুত শাস্ত্র রয়েছে বা বহুত তপস্যা মধ্যে রয়েছে কিন্তু আমি এইসব কিছু করিপার না খুব কিছু অল্প কিছু আমি ভগবান কথা শ্রবণ করছি। অজামিল অজামিল উদাহরণ দিয়ে অজামিল কোন করছিল অজামিল জীবন সারা সব যুবক অবস্থায় সে তাঙ্কর পিতাঙ্কু ভগবানকর বিষ্ণুকর অর্চনার সাহায্য করতে সেটিকি সে করছেন নিজে মধ্যে অর্চনা করুন তাঙ্ক পিতা সেবা করতে ভগবানকর তাঙ্কে সে সাহায্য করতে কিছু পত্র আনুলে কিছু ফুল আনুলে কিছু ফল আনুলে এইসব আনলে তাঙ্ক পিতাঙ্ক দৌল এটিকি সে করছেন কিন্তু তারপরে সে সব কার্য বন্ধ হয়ে গেল মানে বিভিন্ন পাপ কার্যের নিযুক্ত রইল বিভিন্ন বেশাসক্ত হয়েকি বিভিন্ন পাপ কার্যের নিযুক্ত রইল কিন্তু অন্তিমে ভগবান তাকে কৃপা করি ভগবান নারায়ণ স্মৃতি জনাইল অন্তে নারায়ণ স্মৃতি সে হচ্ছে জীবনের শ্রেষ্ঠ লাভ হচ্ছে সেটা ভাগবত দ্বিতীয় স্কন্ধে সেটা কুযাচ্ছে এ দবান সাংখ্য যোগাভ্যাম সুধর্ম পরিনিষ্ঠা জন্মলাভ পরপুংসাম অন্তে নারায়ণ স্মৃতি মানে শ্রেষ্ঠ মনুষ্য জীবনের শ্রেষ্ঠ লাভটা কোটা যদি কর্মীমানে পচারে কিছু কোণ কে না মু এতে জমি কিনছি ভুবনেশ্বর জায়গা ভুবনেশ্বর সহরে এতে কথা করছি এত টাকা পাওছি ইয়ে হচ্ছে শ্রেষ্ঠ লাভ সাধারণত লোকমানে ইয়া কে কিন্তু শাস্ত্র কোণ কৌশলী শাস্ত্র কৌশলী জন্মলাভ পরপুংসাম অন্তে নারায়ণ স্মৃতি অন্তকাল যদি আমি ভগবানকে স্মৃতি আসিপারা তাহলে বুঝবা যে প্রকৃতরে মানব জীবন সফল হয়েছে। মানব জীবন সফল হয়নি আমি দশ একর জায়গা করিদিয়েছি ভুবনেশ্বর সহরে বা এতে কোঠা করিদিয়েছে এতে টাকা রোজগার করিদিয়েছে ব্যাঙ্ক ব্যালান্স হচ্ছে এটা আমার জীবন সফল হয়ে গেল তা না। তো মানব জীবন সফল কৌতি রয়েছে শাস্ত্র কৌশলী অন্তকালে যদি ভগবানকে স্মৃতি আসিপারে তেমন সেই যে অজামিল বহুত অল্প কিছু ভগবানকে উদ্দেশ্যে সেবা করছেন কিন্তু সে অন্তকালে ভগবানকে স্মৃতি আসিপারে শ্রীমন ভাগবত ষষ্ঠ স্কন্ধ দ্বিতীয় অধ্যায় পঞ্চাশ শত শ্রোতা সুখদেব গোস্বামী কৌশল নামর মহাত্ম কৌশল নিয়মাণ হরের নাম গুণন পুত্র প্রচারিত অজামিলোপি অগাধাম বিমুত শ্রদ্ধা গুণ নিয়মাণ মৃত্যুমুখের সে পড়ছেন মৃত্যুমুখের যেহেতু সে বহুত পাপ কার্য করছেন সেদিন যমরাজের তিনজন দূত আসি তাকে নয়া পেয়ে বসছেন তাঁকর যে বিকটাল রূপ দেখি সে ডরি যাই পুত্রকে লক্ষ্য করে নারায়ণ নাম উচ্চারণ করছে ভগবানকে চিন্তা করি নারায়ণ নাম নেই না তেমন মৃয়মান হরের নাম গুণন পুত্র প্রচার পুত্রকে লক্ষ্য করি ভগবান নারায়ণকে নাম নেই এবং অজামিল অপি অজামিল কহিলে পাপর সংজ্ঞা দিয়ে যাই পাপর সে হচ্ছে মূর্তিমন্ত প্রতীক ଏତେ ପାପ କରିଥିଲା। ଆମ ସହିତ କୁହାଯାଏ ଚିତ୍ରଗୁପ୍ତ ତାଙ୍କର ଆଉ କାଗଜ ସରିଯାଇଥିଲା, ଆଉ ନଥିଲା ତାର ପାଞ୍ଜିରେ ଲେଖିବା ପାଇଁ, ଏତେ ପାପ କାର୍ଯ୍ୟ କରିଥିଲା। କିନ୍ତୁ ସେ ଏତେ ଅସୁବିଧା ସତ୍ତ୍ୱେ, ଏତେ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ସେ ଅଗାଧ ଧାମ, ଭଗବାନଙ୍କ ଧାମକୁ ଉନ୍ନୀତ ହେଲା। ତ ତ୍ରିମୂର୍ତ୍ତ ଶ୍ରଦ୍ଧା ଏବଂ ଯେଉଁମାନେ ଶ୍ରଦ୍ଧା ସହିତ ଭଗବାନଙ୍କ ନାମ ନେବେ ତାଙ୍କ କଥା ଆମେ କ'ଣ କହିବା। ତେଣୁ ଏଠି ଚାରୋଟି ଜିନିଷ ଆମର ବିଶ୍ୱନାଥ ଚକ୍ର ଠାକୁର କହୁଛନ୍ତି, ଚାରୋଟି ଜିନିଷ ଏଠି ବିଶେଷତା ରହିଛି। ପ୍ରଥମ ହେଉଛି ମ୍ରିୟମାଣ, ମୃତ୍ୟୁ ମୁଖରେ ସେ ରହିକରି ଭଗବାନଙ୍କ ନାମ ନେଇଛି। ତେଣୁ ଆମେ ବର୍ତ୍ତମାନ ଜୀବିତ ଅବସ୍ଥାରେ ଅଛେ, ଯଦି ଆମେ ଭଗବାନଙ୍କ ନାମ ନେବା ତାହେଲେ ତାର କ'ଣ ଫଳ ହେବ। ଏବଂ ହରେ ନାମ ଯେଉଁ ଭଗବାନଙ୍କ ନାମ ନେଇଛନ୍ତି, ସେ ପୁତ୍ରକୁ ଲକ୍ଷ୍ୟ କରି ନେଇଛନ୍ତି। ଏଣୁ ହେଉଛି ନାମ ଭାଷ, ଚାରି ପ୍ରକାର ନାମ ଭାଷ ଅଛି, ସାଙ୍କେତ୍ୟ ପାରିଭାଷ୍ୟ ସ୍ତୋବଂ ହେଳନ ବା ସଙ୍କେତ କରି ସେ ନାମ ନେଇଛନ୍ତି। କେତେ ଜଣ ପରିଭାଷା ମଧ୍ୟ ଭଗବାନଙ୍କ ନାମ ଗ୍ରହଣ କରୁଛନ୍ତି, କେତେ ଜଣ ଡ୍ରାମା ଥିଏଟର ଯେଉଁ ସେଥିରେ ମଧ୍ୟ ନାରାୟଣ ଇତ୍ୟାଦି ନାମ ଗ୍ରହଣ କରୁଛନ୍ତି, କେତେ ଜଣ ବହୁତ ହେଳାରେ ଭଗବାନଙ୍କ ନାମ ନେଉଛନ୍ତି, ଏବଂ ନାମ ଭାଷା ବୋଲି କୁହାଯାଉଛି। ତେଣୁ ନାମ ଭାଷାରେ ସେ ଭଗବାନଙ୍କ ଧାମ ପ୍ରାପ୍ତ ହେଲେ, ଆମେ ଯଦି ଶୁଦ୍ଧ ନାମ ନେବା ତାହେଲେ କ'ଣ ଫଳ ହେବ। ଏବଂ ଅଜାମ୍ୟ, ଅଜାମ୍ୟ କହିଲେ ସବୁ ପ୍ରକାର ପାପ କାର୍ଯ୍ୟରେ ଲିପ୍ତ ରହିକି ସେ ଭଗବାନଙ୍କ ନାମ ନେଇଥିଲେ। କିନ୍ତୁ ଯଦି ଆମେ ଯେଉଁ ପାପ କାର୍ଯ୍ୟ ଅଛି, ସାଧାରଣତଃ ପାପର ଚାରୋଟି ସ୍ଥାନ ରହିଛି, ଯେଉଁଟା ପରୀକ୍ଷିତ ମହାରାଜ କଳିଯୁଗରେ ସେଇ ସ୍ଥାନ ଦେଇଛନ୍ତି କଳିକୁ, ଦ୍ୟୁତଙ୍କ ପାନ ସ୍ତ୍ରୀୟଙ୍କ ସୁନା। ଦ୍ୟୁତଙ୍କ କହିଲେ ଯେଉଁ ଜୁଆ ଖେଳ ଇତ୍ୟାଦି, ପାନ କହିଲେ ନିଶାଜନ ସେବନ, ସ୍ତ୍ରୀୟଙ୍କ ଅବୈଧ ସ୍ତ୍ରୀ ସଙ୍ଗ, ସୁନା କହିଲେ ଜୀବ ହତ୍ୟା ବା ଆମିଷ ଭକ୍ଷଣ। ଏଇ ଚାରୋଟି ପାପରୁ ଯଦି ମୁକ୍ତ ହେଇକରି ଆମେ ଭଗବାନଙ୍କ ନାମ ନେବା ତାହେଲେ ତାର କ'ଣ ଫଳ। ଏବଂ ଆଉ ଗୋଟେ ହେଉଛି ଅସୁବିଧା ଥିଲା ଅଜାମ୍ର କେସରେ, ଯେ ସିଏ ଶ୍ରଦ୍ଧାର ସହିତ ଭଗବାନଙ୍କ ନାମ ନେଇନି, କାରଣ ମୃତ୍ୟୁ ମୁଖରେ ପଡ଼ିକି ଜମର ଦୂତଙ୍କର ଭୟରେ ସେ ଭଗବାନଙ୍କ ନାମ ନେଇଛି, ଅଶ୍ରଦ୍ଧାରେ ନେଇଛି। ଯଦି ଆମେ ଶ୍ରଦ୍ଧାରେ ଭଗବାନଙ୍କ ନାମ ନେବା ତାହେଲେ ତାର କ'ଣ ଫଳ ହେବ। ଏଇ ଚାରୋଟି ଜିନିଷ ଏଠି ଲକ୍ଷ୍ୟ କରିବାର ଅଛି। ସେ ଯାହା ହଉ, ଖୁବ କମ କର୍ମ କରିକି ମଧ୍ୟ ଭଗବାନଙ୍କ ଦେଶରେ କିଛି ଅଳ୍ପ ସେବା କରିକି ମଧ୍ୟ ସେ ଏତେ ବିରାଟ ବଡ଼ ଲାଭ ପାଇଲେ। ଆମେ ବିଜନେସ୍ ମ୍ୟାନ୍, ବିଜନେସ୍ ମ୍ୟାନ୍ ଯେଉଁ ଏବେ ଧନ୍ତରାସ ଚାଲିଛି, ସୁନାର ଭରି ହେଇଗଲାଣି 19,000 ଟଙ୍କା, ସେ କହୁଛନ୍ତି ଯେ ଆମେ ମେକିଂ ଚାର୍ଜ କାଟିଦେଇଛୁ, ଏଭଳି ଭାବରେ କହୁଛନ୍ତି। ମାନେ ଗୋଟେ ବିଜନେସ୍ ମ୍ୟାନ୍ ଯଦି ସେ କିଛି ସୁନା ଲକ୍ଷ ଲକ୍ଷ ଟଙ୍କା କୋଟି କୋଟି ଟଙ୍କା ଖର୍ଚ୍ଚ କରିକି ସେ ସୁନା ବିଜନେସ୍ କରୁଛି, କିନ୍ତୁ ଲାଭ କେତେ ପାଉଛି, ତାଦେହରେ କିନ୍ତୁ ବିଭିନ୍ନ ପ୍ରକାର ଭୟ ରହିଛି। କେତେବେଳେ ଡକାୟତମାନେ ଆସି ଲୁଟ୍ କରି ନେଇଯାଉଛନ୍ତି, ହଁ ଏଇଭଳି ଭାବରେ ବିଭିନ୍ନ ପ୍ରକାର ଅସୁବିଧା ରହିଛି, କିନ୍ତୁ କେତେ ସେ ଲାଭ ପାଉଛନ୍ତି। କିନ୍ତୁ ଆତ୍ମପ୍ରଶ୍ନରେ ପ୍ରଭୁପାଦ ମହାରାଜ କହୁଛନ୍ତି, ଆମେ ଯେଉଁ କୃଷ୍ଣ କନସିୟସନେସ୍ ବା କୃଷ୍ଣ ଚେତନା ଯେଉଁ ଆମେ କରୁଛେ, କୃଷ୍ଣ ଚେତନା ଗ୍ରହଣ କରୁଛେ, ତାଦେହରେ କିଭଳି ଲାଭ, ପ୍ରଭୁପାଦ ମହାରାଜ ଉଦାହରଣ ଦେଇଛନ୍ତି। ଆମେ ଇସ୍କନ୍ ମୁଭମେଣ୍ଟ ଆରମ୍ଭ ହେଇଥିଲେ 40 ଟଙ୍କା, ଏବଂ 10 ବର୍ଷ ଭିତରେ ସେଟା 40 କୋଟି ଟଙ୍କା ହେଇଗଲା। ଏ ଶ୍ରେଷ୍ଠ ଏମିତି ଏଭଳି ଲାଭ କୌଣସି ବିଜନେସ୍ ମ୍ୟାନ୍ କରିପାରିବେ କି? ପ୍ରଭୁପାଦ ମହାରାଜ ଯେତିକି ଲାଭ ପାଇଛନ୍ତି ଭୌତିକ ଦୃଷ୍ଟିରୁ ଯଦି ଦେଖିବା, 40 ଟଙ୍କାଟା 10 ବର୍ଷରେ 40 କୋଟି ଟଙ୍କା ହେଇପାରିବ, ଏମିତି କୌଣସି ବିଜନେସ୍ ଅଛି? ତେଣୁ ସେ ଅତି ଅଳ୍ପ ଯଦି ଆମେ ଭଗବାନଙ୍କୁ ଉଦ୍ଦେଶ୍ୟ କରିଛୁ, ଅବମ କର୍ମ କଳ୍ପତି, ଅବମ ମାନେ ଅତି ଅଳ୍ପ ଆମେ ଭଗବାନଙ୍କୁ ଉଦ୍ଦେଶ୍ୟ କରିଛୁ, ବିଫଳ ସ୍ୱରା ଅର୍ପିତ, ସେଥିରେ କୌଣସି ନ ବିଫଳ, ସେଥିରେ କୌଣସି ବିଫଳ ହବ ନାହିଁ। କାହିଁକି ନା ଯେହେତୁ ସେ ଭଗବାନଙ୍କୁ ଟିକେ ଅର୍ପିତ କରାଯାଇଛି, ଭଗବାନଙ୍କ ଉଦ୍ଦେଶ୍ୟ କରାଯାଇଛି, ଭଗବାନ ସେଟା ଗ୍ରହଣ କରିଛନ୍ତି। ଭଗବାନ ପ୍ରୀତ ହେଲେ ସମସ୍ତେ କିଛି ପ୍ରୀତ ହେଇପାରିବେ, ଆଉ କାହାର କିଛି ଅଭାବ ରହିବନି। ଭଗବାନ ଯଦି ଭାବରେ ପୂଜିତ ହେଲେ ତାହେଲେ ଆଉ କାହାର କୌଣସି ଅଭାବ ରହିବନି। ଏବଂ କଳ୍ପତେ ପୁରୁଷେ ଶେଷ ସ୍ୱାତ୍ମା ଦୈତ ହିତ, ଭଗବାନ ପ୍ରତି ଆମେ ଯେଉଁ ସେବା କରୁଛେ ସିଏ ହେଉଛନ୍ତି ଆମର ଦୈତ, ଆମର ବହୁତ ପ୍ରିୟ। ଯେ ଭଗବାନ ଭଗବତୀ ଦଶମଧ୍ୟ ଭଗବାନ କହୁଛନ୍ତି ଯେ ତମେ ମୋର ଯେହେତୁ ପ୍ରିୟ ଅର୍ଜୁନ, ବକ୍ଷାନିତେ ହିତ କାମ, ତମର ହିତ ପାଇଁ ମୁଁ କହୁଛି। ଭଗବାନ ଯେଉଁ ଆସୁଛନ୍ତି, ଭଗବାନଙ୍କର କୌଣସି କର୍ତ୍ତବ୍ୟ ନାହିଁ ଏଠି ଆସିବା ପାଇଁ। ନମେ ପାର୍ଥ ଆସ୍ତି କର୍ତ୍ତବ୍ୟ ତ୍ରିଶୁ ଲୋକେଶ କିଞ୍ଚନ, ଭଗବାନ ତା କୃତଜ୍ଞତା ଭଗବାନ କହୁଛନ୍ତି। ଭଗବାନ କୌଣସି କର୍ତ୍ତବ୍ୟ ନାହିଁ ଯେ ସେ ଆସିକି ଏଠି ସବୁ ଏସବୁ କାର୍ଯ୍ୟ କରିବେ, କେମିତି ଏତେ ଲୋକମାନେ ସବୁ ଖାଇବେ, ଏତେ ଲୋକମାନଙ୍କ ରହିବା ପାଇଁ କେମିତି ବ୍ୟବସ୍ଥା କରାଯିବ, ଏସବୁ ବ୍ୟବସ୍ଥା ଭଗବାନ ପାଇଁ ତାଙ୍କ ମୁଣ୍ଡରେ ସେଇଟା ଚିନ୍ତା ନାହିଁ, ଭଗବାନ କୌଣସି କର୍ତ୍ତବ୍ୟ ନାହିଁ। କିନ୍ତୁ ଭଗବାନ ଆସୁଛନ୍ତି ଆମକୁ କେମିତି ଆମେ ଭୌତିକ ଜଗତ ରହିଛେ, ଭୌତିକ ଜଗତ କେମିତି ଉଦ୍ଧାର ପାଇବା, ଏତେ ଦୁଃଖ କଷ୍ଟରେ କେମିତି ଉଦ୍ଧାର ପାଇବା, ସେଥିପାଇଁ ଭଗବାନ ଆସି ଆମର ହିତ ପାଇଁ ସବୁ କହୁଛନ୍ତି। ଭଗବତ ଗୀତାରେ ଯେତେ ସବୁ ଜ୍ଞାନ ଭଗବାନ ପ୍ରଦାନ କରୁଛନ୍ତି ଅର୍ଜୁନକୁ ଲକ୍ଷ୍ୟ କରି ସେ ଆମକୁ ସବୁ ଉପଦେଶ ଦେଉଛନ୍ତି ଯେ ମୁଁ ତମର ହିତ ପାଇଁ ଏସବୁ କହୁଛି। ଅର୍ଜୁନ ତମେ ମୋର ଯେହେତୁ ପ୍ରିୟ, ତମେ ମୋର ଯେହେତୁ ଭକ୍ତ, ତମର ପ୍ରକୃତ ହିତ କେମିତି ହବ ସେଥିପାଇଁ ମୁଁ କହୁଛି। ଆମେ ଜାଣିନେ ପ୍ରକୃତରେ ଆମର କେମିତି ହିତ ହବ, କିନ୍ତୁ ଭଗବାନ କହୁଛନ୍ତି ମୋତେ ଅତି ଅଳ୍ପ ମୋତେ କି ସେବା କରେ ଭକ୍ତଙ୍କ ସ୍ପନ୍ଦ ତମେ ବହୁତ କିଛି ମୋତେ ଭୋଗ ଦେବା ଦରକାର ନାହିଁ। ଆମ ମନ୍ଦିରରେ ରାଜଭୋଗ କରାଯାଉଛି, ମନ୍ଦିର ସବୁ ପ୍ରକାର ଆଇଟମ୍ ଲାଗୁଛି ଭୋଗ ଲାଗୁଛି ଭଗବାନ। ଜଣେ ଏତେ ପରିପୂର୍ଣ୍ଣ ବହୁତ ଗରିବ ଅଛି, ସେ କେଉଁଠି ଏତେ ଆଣିବ? ଭଗବାନ କହୁଛନ୍ତି ମୋତେ କିଛି ବିଶେଷ ଦେବା ଦରକାର ନାହିଁ, ଅତି ଅଳ୍ପ ଗୋଟେ ପତ୍ରଟେ ଦିଅ, ଅଳ୍ପ ଫୁଲଟେ ଦିଅ ବା ଫଳଟେ ଦିଅ ବା ଜଣେ ମନ୍ଦିରଟେ ଦିଅ, ତମେ ଯଦି ଭକ୍ତିରେ ମୋତେ ଦେଉଛ ତାହେଲେ ମୁଁ ସେଟା ଗ୍ରହଣ କରିବି। ଭଗବାନଙ୍କୁ ସମର୍ପଣ କରିବା, ଆମେ ଆମେ ବହୁତ କଷ୍ଟ ସ୍ୱୀକାର କରିକିରି ଚାକିରି କରୁଛେ, ପଇସା ରୋଜଗାର କରୁଛେ, ଏସବୁ କରୁଛେ, ଏବଂ ଆମେ ଏସବୁ ବିଭିନ୍ନ ପ୍ରକାର ସାମଗ୍ରୀ କିଣୁଛେ, ଘରେ ରୋଷେଇବାସ ହେଉଛି, ଖାଇବା ପିଇବା ହେଉଛି, ସବୁ ହେଉଛି। ତେଣୁ ସେଇ ଜିନିଷଟା ଆମେ ରୋଷେଇ କରି ଭଗବାନଙ୍କ ଉଦ୍ଦେଶ୍ୟରେ ସେ ରୋଷେଇ କରି ଆମେ ଭଗବାନଙ୍କୁ ସମର୍ପଣ କରିବା, ତାହେଲେ ସେ ପ୍ରସାଦ ଯେତେବେଳେ ଆମେ ପାଇବା ତାହେଲେ ଆମ ସମସ୍ତ ଦୁଃଖର ନାଶ ହେବ। ଆମେ ଯେଉଁ ଦୁଃଖରେ ରହୁଛେ ଯଦି ସେଇ ଭଗବାନଙ୍କ ପ୍ରସାଦ ପ୍ରାପ୍ତ ହେବା, ପ୍ରସାଦ ଆମ ଦୁଃଖ ନା ଆମେ ରସ୍ୟ ପ୍ରସନ୍ନ ଚେତ ସେଇ ଆସ ବୁଦ୍ଧି ପର୍ଯ୍ୟବତିଷ୍ଠ ହେବେ। ସେ ଭଗବାନଙ୍କ ପ୍ରସାଦ ପାଇଲେ ଖାଲି ଯେ ଆମଙ୍କର ଦୁଃଖ ଆସେ ସେ ଦୁଃଖ ଅନ୍ତ ହେବ ତାହା ନୁହଁ, ଆମର ବୁଦ୍ଧି ମଧ୍ୟ ପ୍ରତିଷ୍ଠା ହେବ, ବୁଦ୍ଧି ମଧ୍ୟ ପ୍ରକୃତରେ ସ୍ଥିର ହେବ, ସ୍ଥିତ ପ୍ରଜ୍ଞା ଦେଖିପାରିବ। ଆମର ବୁଦ୍ଧି ବର୍ତ୍ତମାନ ବୈଜ୍ଞାନିକମାନଙ୍କ ବୁଦ୍ଧିକୁ ସ୍ଥିତ ପ୍ରଜ୍ଞା ବୋଲି କୁହାଯିବନି, ସ୍ଥିତ ଅଧିକ ବୋଲି କୁହାଯିବନି, କାହିଁକି ନା ସେମାନେ ସାଟିସ୍ଫାଏ ହେଇପାରିନାହାନ୍ତି, ପୂର୍ଣ୍ଣ ଜ୍ଞାନ ସେମାନେ ପାଇନାହାନ୍ତି, ପୁଣି ରିସର୍ଚ୍ଚ ଚାଲିଛି, ଗବେଷଣା ଚାଲିଛି, ଆର ଉର୍ଦ୍ଧାରେ କ'ଣ ଅଛି ଜ୍ଞାନ, ତାର ଉର୍ଦ୍ଧାରେ କ'ଣ ଅଛି ଜ୍ଞାନ, ତାର ଉର୍ଦ୍ଧାରେ କ'ଣ ଅଛି। ଏଇଭଳି ଭାବରେ ଯଦି ସେମାନେ ଶତ କୋଟି ବର୍ଷ ଧରିକିରି ଯଦି ଗବେଷଣା କରିବେ ମଧ୍ୟ ତଥାପି ସେ ଅନ୍ତିମ ସତ୍ୟ ପାଖରେ ପହଞ୍ଚି ପାରିବେ ନାହିଁ, ବ୍ରହ୍ମା ତାଙ୍କର ପନ୍ଥାତ୍ କୋଟି ସଦବତ୍ ସର ସମ୍ପ୍ରଗମ୍ୟ ବାୟୁ ରଥାଭି ମନସୋ ନିପୁଙ୍ଗବାନ ସୋପ୍ୟସ୍ତି ଯତ୍ ପ୍ରପଦ୍ୟ ସିନ୍ନ ଅଚିନ୍ତ ତତ୍ତ୍ୱେ ଗୋବିନ୍ଦ ମହାଦି ପୁରୁଷଙ୍କ କାମ ହେଲା। ଶହେ କୋଟି ବର୍ଷ ଧରିକିରି ସେମାନେ ଯଦି ଗବେଷଣା କରି ଚାଲିବେ ତଥାପି ସେମାନେ ଅନ୍ତିମ ସ୍ତରରେ ପହଞ୍ଚି ପାରିବେ ନାହିଁ, ଏମିତି ଉଦାହରଣ ଦିଅନ୍ତି। ଆମର ପିତା କିଏ ଯଦି ଆମେ ବୁଝିବାକୁ ଚାହିଁବା ତାହେଲେ ଆମର ଯଦି ମାତା କହିଲେ ଇଏ ହେଉଛି ତମ ପିତା, ଆମେ ଯଦି ଗ୍ରହଣ କରିବା ତାହେଲେ ଆମେ ପ୍ରକୃତ ଜ୍ଞାନ ପାଇପାରିବା। କିନ୍ତୁ ଯଦି ଆମ ପିତା କିଏ ଜାଣିବା ପାଇଁ ଆମର ଯେଉଁ ବୈଜ୍ଞାନିକମାନେ ବର୍ତ୍ତମାନ କରୁଛନ୍ତି ଜିନ୍ ଟେଷ୍ଟ, ଯଦି ଆମେ ଯେତେ ଲୋକ ଅଛନ୍ତି ତାଙ୍କୁ ସବୁ ଜିନ୍ ଟେଷ୍ଟ କରିବା ତାହେଲେ ଆମର ପିତା କିଏ ଜାଣିବା ପାଇଁ ଆମ ଜୀବନ ଚାଲିଯିବ, ଆମେ ଜାଣିପାରିବା। ତେଣୁ ସେହିଭଳି ଭାବରେ ଶହେ କୋଟି ବର୍ଷ ଧରିକି ମଧ୍ୟ ମୁନି ପୁଙ୍ଗବାନ ବାୟୁ ବେଗରେ ବା ମନ ବେଗରେ ଯଦି ଜଣେ ମୁନି ମାନେ ମନନଶୀଳ ବ୍ୟକ୍ତିମାନେ ସବୁ ଚିନ୍ତା କରି ଚାଲନ୍ତି ବା ମନନ କରିଚାଲନ୍ତି ତଥାପି ସେ ଅନ୍ତିମ ସତ୍ୟ ପାଖରେ ସେ ପହଞ୍ଚି ପାରିବେ ନାହିଁ। କିନ୍ତୁ ଭଗବାନ କୃପା କରି ସମସ୍ତ ଜ୍ଞାନ ଆମକୁ ଦେଇ ଦେଉଛନ୍ତି, ଯେହେତୁ ଆମେ ଭଗବାନଙ୍କ ଶରଣରେ ଯାଉଛେ, ଭଗବାନ କହୁଛନ୍ତି ଯେ ସର୍ବଗୁହ୍ୟ ତୁମ ଗୁହ୍ୟ ଶୃଣୁମି ପରମ ବଚ ଇଷ୍ଟୋସିନେ ଦୃଢ଼ମିତି ତତ ବକ୍ଷାନ୍ତେ ହିତ, ଆମେ ଯେହେତୁ ମୋର ପ୍ରିୟ ତେଣୁ ଦୃଢ଼ ଭାବରେ ତମର ହିତ ପାଇଁ ତମର ତତେ ବକ୍ଷାନ୍ତେ ହିତ, ତମର ହିତ ତମର ମଙ୍ଗଳ କରୁଥିଲ ତମେ ଜାଣିବ। ତେଣୁ ସବୁଠାରୁ ଗୁହ ଜ୍ଞାନ ସବୁଠାରୁ ଶ୍ରେଷ୍ଠ ଜ୍ଞାନ ମୁଁ ତମକୁ ପ୍ରଦାନ କରୁଛି। ଏଇ ଚାରୋଟି ଯଦି ତମେ କରିବ ତାହେଲେ ତମେ ତମର ନିଶ୍ଚିନ୍ତ ଭାବରେ ହିତ ହୁଏ, ତୋର କୌଣସି ସନ୍ଦେହ ନାହିଁ। ମନରେ ମୋତେ ଚିନ୍ତା କର, ମୋର ଭକ୍ତ ହୁଅ, ମୋର ସେବା କର, ମୋ ଯାହାଜି ମୋର ଅର୍ଚ୍ଚନା କର, ମୋ ଯାଜନ କର ଏବଂ ମୋତେ ପ୍ରଣାମ କର। ସର୍ବଧର୍ମାନ୍ତରିତ୍ୟଜ୍ୟ ମାନକଂ ଶରଣଂ ଭଜ। ଆଉ ସବୁ ଯାହା ଧର୍ମ ଅଛି, ବର୍ଣ୍ଣାଶ୍ରମ ଧର୍ମ ବା ଅନ୍ୟାନ୍ୟ ଯେତେ ସବୁ ଧର୍ମ ଅଛି, ସେସବୁ ଧର୍ମ ଏଇଟା ପ୍ରକୃତ ଶ୍ରେଷ୍ଠ ଧର୍ମ ନୁହେଁ। ପ୍ରକୃତ ଧର୍ମ ହେଉଛି ଆମେ ଭଗବାନଙ୍କ ଶରଣରେ ଯିବା। ଆମେ ବିଷ୍ଣୁ ଚକ୍ରବର୍ତ୍ତୀ ତାଙ୍କର କହୁଛନ୍ତି ଏ 64 ଅକ୍ଷର ଯେଉଁ ରହିଛି ଏଇ 2 ଶ୍ଳୋକରେ, ଭଗବତ ଗୀତାର ଅଷ୍ଟାଦ ଅଧ୍ୟାୟ 65 ଏବଂ 66 ଏଇ 2 ଶ୍ଳୋକରେ ଯେଉଁ 64 ଅକ୍ଷର ଅଛି, ଇଏ ହେଉଛି ଭଗବତ ଗୀତାର ସାର। କାରଣ ଭଗବାନ କହିଲେ ନା ସର୍ବ ବୃହତ୍ତମ ଜିନିଷ ମୁଁ ତମକୁ କହୁଛି। ଏଇ 2 ଶ୍ଳୋକରେ ଭଗବାନ ସମସ୍ତ ଗୀତାର ସାର ପ୍ରଦାନ କରିଛନ୍ତି। ସର୍ବଧର୍ମା ପରିତ୍ୟଜ୍ୟ ମାମିକଂ ଶରଣଂ ବ୍ରଜ। ବ୍ରଜ ଶବ୍ଦ ଯଦି ବ୍ୟବହାର କରିଛନ୍ତି ଭଗବାନ, ଆମର ସେ ସମୟ ଗୌରବ ସେ ମହାରାଜ କହନ୍ତି ବ୍ରଜ ଶବ୍ଦରେ ଭଗବାନ ବ୍ରଜପ୍ରେମ କଥା କହିଛନ୍ତି। ବ୍ରଜପ୍ରେମ ହେଉଛି ସବୁକିଛି ସୀତା କରି ଭଗବାନ କୃଷ୍ଣଙ୍କ ଶରଣ ଯାଇଛି। ତେଣୁ ସମସ୍ତ ଜ୍ଞାନ ଭଗବାନ ପ୍ରଦାନ କରୁଛନ୍ତି ଏବଂ ତା ବଦଳରେ ସେ କହୁନାହାନ୍ତି ଆମେ ଯଦି ଓକିଲ ପାଖକୁ ଯିବା, ଆମର ଗୋଟେ କେସ୍ ହେଇଛି ଆମେ ଓକିଲ ପାଖକୁ ଯିବା, ସେ କହିବ କେତେ ବଡ଼ ବଡ଼ ଯେଉଁମାନେ ଓକିଲ ଅଛନ୍ତି ସେ ଗୋଟେ କେସ୍ ଗୋଟେ ଇୟରିଂ ପାଇଁ ସେ କହିବେ 10,000 ଟଙ୍କା ନେବେ। ତାଙ୍କର ଜ୍ଞାନ କେତିକି ଲିମିଟେଡ୍ ଜ୍ଞାନ। ଏବଂ ବର୍ତ୍ତମାନ ସବୁ ଟିଭିରେ ସବୁ ଚାଲିଛି କୌନ ବନେଗା କରୋଡ଼ପତି, କୌନ ବନେଗା କରୋଡ଼ପତି KBC, ଯିଏ ଯଦି ଠିକ ଭାବରେ ସେ ଉତ୍ତର ଦେଇଦେବ ତାହେଲେ ସେ 5 କୋଟି ଟଙ୍କା ପର୍ଯ୍ୟନ୍ତ ପାଇପାରିବ। ଇଏ ଭୌତିକ ଜ୍ଞାନରେ ଏତିକି ଟଙ୍କା ପାଉଛନ୍ତି, ଏ ଭୌତିକ ଜ୍ଞାନର ଉଦ୍ଧାର ଯେଉଁ ପରମାର୍ଥିକ ଜ୍ଞାନ ରହିଛି ସେ ଜ୍ଞାନର କେତେ ପଇସା କେତେ ଫଳ ହିସାବ କର କେତେ ଟଙ୍କା ଲାଗିବ। କିନ୍ତୁ ଆମେ ସେ ଜ୍ଞାନ ପ୍ରାପ୍ତ ହେବା ପାଇଁ ଆମକୁ ଏତିକି ଟଙ୍କା ଦରକାର ତା ନୁହଁ। ଆମର ଯେଉଁ ବର୍ତ୍ତମାନ ଭୌତିକ ଜ୍ଞାନ ଆମେ ପ୍ରାପ୍ତ ହେଉଛେ ବିଭିନ୍ନ ସ୍କୁଲ କଲେଜରେ, ବର୍ତ୍ତମାନ ଏତେ ପ୍ରାଇଭେଟ ସ୍କୁଲ ଯେଉଁ ଇଂଲିଶ ମିଡ଼ିୟମ ସ୍କୁଲ ଅଛି 1,000,000 ଟଙ୍କା ହେଇଗଲା ପଢ଼ିବା ପାଇଁ, ସ୍କୁଲ ଫିସ୍ ଦେବାକୁ ପଡ଼ୁଛି। କଲେଜ ଯେଉଁ ଇଞ୍ଜିନିୟରିଂ କଲେଜ ଇତ୍ୟାଦି 1,00,000 ଟଙ୍କା ଦେବାକୁ ପଡ଼ୁଛି। ପ୍ରାଇଭେଟ ମେଡ଼ିକାଲ କଲେଜକୁ ଗଲେ 25,00,000-30,00,000 ଟଙ୍କା ଦେବାକୁ ପଡ଼ୁଛି ଆଡମିସନ ଦେବା ପାଇଁ। କିନ୍ତୁ ଏ ଯେଉଁ ଭୌତିକ ଜ୍ଞାନର ଉଦ୍ଧାର ଯେଉଁ ପରମାର୍ଥିକ ଜ୍ଞାନ ଦେବା ପାଇଁ ଭଗବାନ ତାର ଫିସ୍ କ'ଣ ରଖିଛନ୍ତି? ଭଗବତ ଗୀତାର ଚତୁର୍ଥ ଅଧ୍ୟାୟରେ ଭଗବାନ କହୁଛନ୍ତି ତଦ୍ବିଧି ପ୍ରଣିପାତେନ ପରିପ୍ରଶ୍ନେନ ସେବୟା ଉପଦେକ୍ଷେ ଜ୍ଞାନ ଜ୍ଞାନୀ ଚତୁର୍ଥ। ଏ ଯେ ଉନ୍ନତର ଜ୍ଞାନ ପ୍ରାପ୍ତ ହେବା ପାଇଁ ତାର ଫିସ୍ କ'ଣ ନା, କେବଳ ଜଣେ ଯାଇକିରି ଉପଯୁକ୍ତ ଗୁରୁଙ୍କ ପାଖକୁ ଯାଇ ତାଙ୍କୁ ପ୍ରଣିପାତ କରି ତାଙ୍କୁ ପରିପ୍ରଶ୍ନ କରି ତାଙ୍କୁ ସେବା କଲେ ଏସବୁ ଜିନିଷ ପ୍ରାପ୍ତ ହେବ। ଜ୍ଞାନ ପ୍ରାପ୍ତ ହେବା ପାଇଁ କୌଣସି ଧନର ଆବଶ୍ୟକତା ନାହିଁ। କିନ୍ତୁ ଯେହେତୁ ଏ ଭୌତିକ ସ୍ତରରେ ରହୁଛି, ଏ ଭୌତିକ ଜ୍ଞାନ ପ୍ରାପ୍ତ ହେବା ପାଇଁ ଏତେ ଟଙ୍କା ଲାଗୁଛି, କିନ୍ତୁ ପରମାର୍ଥିକ ଜ୍ଞାନ ଭଗବାନ ସବୁ ଫ୍ରିରେ ପ୍ରଦାନ କରୁଛନ୍ତି, ସବୁ ମାଗଣାରେ ପ୍ରଦାନ କରୁଛନ୍ତି। ଆମେ ଇଲେକ୍ଟ୍ରିକ୍ ଜାଳୁଛେ, ଏ ଫ୍ୟାନ୍ ଦେଉଛେ, ସେଥିରେ ଆମକୁ ଇଲେକ୍ଟ୍ରିକ୍ ବିଲ୍ ଦେବାକୁ ପଡ଼ୁଛି। କିନ୍ତୁ ଭଗବାନଙ୍କ ସୂର୍ଯ୍ୟଙ୍କ ଦ୍ୱାରା ଯେଉଁ ଆଲୋକ ଦେଉଛନ୍ତି ବା ବର୍ଷା ଇନ୍ଦ୍ରଙ୍କ ଦ୍ୱାରା ଯେଉଁ ବର୍ଷା କରୁଛନ୍ତି ତା ପାଇଁ କେତେ ଆମେ ଫିସ୍ ଦେଉଛେ? ତେଣୁ ଭଗବାନ ସବୁକିଛି ଆମକୁ ଦେଇ ଦେଉଛନ୍ତି, ଫ୍ରିରେ ଦେଉଛନ୍ତି, କିଛି ପଇସା ନେଉନାହିଁ। ଆଉ ଯଦି ଭଗବାନ ଆମର ସେ ସବୁ ରାଧାକୃଷ୍ଣ ସେ ମହାରାଜ କହନ୍ତି, ଏ ଭଗବାନ ଯଦି କହିବେ ଆଜି ପର୍ଯ୍ୟନ୍ତ ତୁମକୁ ଯେତିକି ମୁଁ ଦେଇଛି ପ୍ରତ୍ୟେକ ମୋ ଜାଗା ଛାଡ଼, ତୁମେ ଏ ପୃଥିବୀରେ ଯେଉଁ ଆମେ ରହୁଛେ ଆମେ କହୁଛେ ଇଏ ମୋର ଜାଗା, ଇଏ ଆମର ଜାଗା, ଭଗବାନ କହିବେ ଏ ପ୍ରକୃତ ମୋର। ଭଗବତ ଗୀତା 7 ଅଧ୍ୟାୟରେ ଚତୁର୍ଥ ଶ୍ଳୋକରେ ଭଗବାନ କହୁଛନ୍ତି ଭୂମି ରାପ ନଳ ବାୟୁ ଖାଉ ମନ ବୁଦ୍ଧିରେ ବଚ ଅହଙ୍କାର ଇତି ଆମେ ଭିନ୍ନା ପ୍ରକୃତି ରାସ୍ତରା। ଏସବୁ ଭୂମି ଜଳ ଅଗ୍ନି ବାୟୁ ଆକାଶ ଏବଂ ମନ ବୁଦ୍ଧି ଏବଂ ଅହଙ୍କାର ଏସବୁ ହେଉଛି ମୋର ପ୍ରକୃତି, ମୋର ଶକ୍ତି। ଭଗବାନ ପ୍ରଥମେ ନୋଟିସ୍ ଦେଲେ ତମେ ମୋ ଜାଗା ଛାଡ଼, ତାହେଲେ ଆମେ କେଉଁଠି ଯିବା ରହିବା ପାଇଁ ଆମେ ଜାଗା ନାହିଁ। ଆଉ ଯେତିକି ଜିନିଷ ଆମକୁ ଦେଇଛନ୍ତି ତା ପରେ ତାର ବିଲ୍ ମୋତେ ଦିଅ, ତାହେଲେ ଆମେ କେଉଁଠି ଗଲୁ? ଆମ ଶରୀର ମଧ୍ୟ ସବୁକିଛି ଭଗବାନ ପ୍ରଦାନ କରୁଛନ୍ତି, ସ୍ଥୂଳ ଶରୀର ସୂକ୍ଷ୍ମ ଶରୀର, ଏମିତିକି ଆମେ ନିଜେ ମଧ୍ୟ ଭଗବାନଙ୍କର ଅଂଶ, ଅମୀମାଂସ ଜୀବ ଲୋକେ ଜୀବଭୂତ ସନା। କିନ୍ତୁ ଏତେ ସତ୍ୟ ମଧ୍ୟ ଯେଉଁମାନେ ଭଗବାନଙ୍କ ଶରଣରେ ଯାଉନାହାନ୍ତି ସେମାନେ କହୁଛନ୍ତି ଭଗବାନ କିଏ, ଭଗବାନ କାହିଁ, ଭଗବାନ ମୁଁ ତ ଭଗବାନ। ତେଣୁ ଆମେ ଭଗବାନଙ୍କ ଦେଶରେ ଯଦି ଅଳ୍ପ କିଛି କରିବା ଆମର ସେଥିରେ ଆମେ ବହୁତ ଫଳ ଲାଭ କରେ, ତାର ହିସାବ ନାହିଁ। ଆମର ବିଶ୍ୱନାଥ ଚକ୍ରବର୍ତ୍ତୀ ଭାଷା କହୁଛନ୍ତି ଯେ ଯେଉଁ ଆମେ ଯେଉଁ କର୍ମ କରୁଛେ ଭଗବତ ଗୀତାର ଅଷ୍ଟାଦଶ ଅଧ୍ୟାୟରେ ସେ ବିଷୟରେ ବର୍ଣ୍ଣନା କରାଯାଇଛି, ମାନେ 5ଟି କାରଣ ରହିଛି ଯେଉଁଥିପାଇଁକି ଆମେ କର୍ମରେ ଯେଉଁ ଫଳ ପ୍ରାପ୍ତ ହେଉଛି। ପଞ୍ଚୈତାନି ମହାଭାବ କାରଣାନି ନିବୋଧମେ ସାଂଖ୍ୟ କୃତାନ୍ତ ପ୍ରତାନି ସିଦ୍ଧେ ସର୍ବକର୍ମ। ସାଂଖ୍ୟରେ ସଂଖ୍ୟା ସାଂଖ୍ୟ ଯୋଗରେ ଏସବୁ ବର୍ଣ୍ଣନା କରାଯାଉଛି। कौन कौन से पांचरा कारण ना अधिष्ठान तथा कर्ता करण विधम विविधाश्चर चेष्टा दैव चैवात्र पंचम शारीर भाग मनोवीर कर्म प्रारोन न्याजन विपरीत पंचायती तस्वीर ये पांचटी कारण माने आम तीन प्रकार कर्म कर गोटे हूँ शारीरिक कर्म गोटे हूँ मानसिक कर्म गोटे हूँ वाचिक कर्म शारीर मनोवीर तीन प्रकार कर्म हो तेणुक अजानी तीन जन जमदूत आसते तीन प्रकार कर्म पाप कर्म करन जन जमदूत आसते तेणु शारीर बांग मनोवीर तीन प्रकार भाव में कर्म करूचे तार पांचटी कारण हूँ कर्म फल प्राप्त हो कौन कर सैटा गोटे अधिष्ठान जो स्थान कार्य कर जो आरंभ हम समुद्र मंथन से समुद्र समुद्र मंथन क्षीर सगर हूँ अधिष्ठान से स्थान कार्य हम देवता मैंने असुर मैंने कार्य करेंगे मंथन समुद्र मंथन आरंभ हम एवं तथा कर्ता जो मैंने कार्य करेंगे देवता मैंने असुर मैंने से सब कार्य करेंगे करण चुतविध विभिन्न प्रकार करण उपकरण दरकार हो मंदर पर्वत आसवे बासुकी नाग आसवे ये सब आसिक मंथन हम एवं विविध पृथक चेष्टा असुर मैंने देवता मैंने बहुत प्रकार चेष्टा करेंगे किंतु कौन फल कौन हम देवता मैंने प्राप्त भाव अमृत असुर मान सहित वंचित है तेनाली दैव चैवात्र पंचम भगवान द्वारा ये निर्धारित भगवान निजे आसी मोहिनी रूप से आसी अवतार ग्रहण कर देवता मान को प्रदान कर अमृत असुर मान सहित वंचित कर तेणु जदि असुर मैंने बहुत परिश्रम करेंगे देवता मान तुलना अधिक परिश्रम करेंगे कहीं ना से बासुकी सर्पर मानने अग्रभाग मुख प्रदेश रही देवता मैंने पृष्ठ पक्ष प्रदेश रही लाजपट रही तेणु जो घर्षण होसुकी नागर मुख रू सब विष बाहर एवं से विष जला से अति असुर मैंने सब जड़ी पड़ी बहुत कष्ट पाते दग्धीभूत हो कि देवता मैंने पक्षपट रही एत कष्ट करना कि अंतिम जो अमृत बाहर भगवान मोहन रूप में आसिक अमृत को देवता प्रदान कर असुर मान सब वंचित कर श्लोकर भाषा विश्वनाथ चक्रवर्ती कहते जे जो मैंने भगवान प्रति आदर कर जो मान भगवान प्रति अनादर कर फल प्राप्त हो जो मैंने भगवान को आदर कर भगवान प्रति श्रद्धा रखते से मैंने श्रेष्ठ फल प्राप्त से सिद्धि प्राप्त हो जो मैंने भगवान को अनादर कर आदर करना से मैंने परास्त होने विपर्य फल प्राप्त नाजन बा विपरीत बा कौट सिद्धि मिली कौटी असिद्धि मिली परास्त हो भगवान प्रति जो मान आदर और अनादर नहीं करी से माने किए सिद्धि प्राप्त होती किए फेलियर हो तेणु विश्वनाथ चक्रवर्ती ये हूँ भाव ये सब भाव हूँ से कहार उद्देश्य हूँ से तेणु आम भगवान आम प्रति कृते कृपा कर महापुर कौन ये हूँ भगवान आम प्रति कृपा अति अल्प कर्म कले बहुत फल प्राप्त हो कि भौतिक स्तर में बहुत कार्य कर फल प्राप्त होता परस्पर से बुझेदे केमी जथा ही स्कंद शाखाना तर मूल सेचन एवं आराधना विष्णु सर्वेशास्त्र आत्मनश्च जमी वृक्ष मूल पानी दवा कि वृक्ष मूल पा नदे जदि दे वृक्ष सब फल पाइपर पा तुम कौन कर वृक्ष पर चढ़ कर गच फल फूल डाल स्कंद शाखा सब टिके टिके पानी दबा कर विराट गचर के पा दे था कि भगवान एवं व्यवस्था करते केवल तर मूल मैं जो चेर में पा दिया समस्त किसी पा प्राप्त हो तेनाली जब भगवान देश में अति अल्प किसी करे तो समस्त को सन्तुष्ट कर तेणु आमर जो कह जे भगवान यदि संतुष्ट हेले ताहले हम बुझा जे आमर ଯୋଉ ଆମେ ବର୍ଣ୍ଣାଶ୍ରମ ଧର୍ମ ହଉ ବା ଯେକୌଣସି ଧର୍ମ ହଉ ନା କାହିଁକି ସେ ଆମେ ସେ ଧର୍ମରେ ସିଦ୍ଧି ଲାଭ କରୁ। ଅତ ପୁମ୍ଭୀ ଦିଗଶ୍ରେଷ୍ଠା ବର୍ଣ୍ଣାଶ୍ରମ ବିଭାଗସ୍ୟ ସୌନୁଷ୍ଠିତ ସେ ଧର୍ମସ୍ୟ ସଂସିଦ୍ଧି ହରି ପୋଷଣ। ଆମେ ଯୋଉ କାର୍ଯ୍ୟ କରୁଛେ ସେ କାର୍ଯ୍ୟରେ ଆମେ ସିଦ୍ଧି ପ୍ରାପ୍ତ ହେଲେ କି ନାହିଁ କେମିତି ଜାଣିବା ନା? ଯଦି ଭଗବାନ ତୁଷ୍ଟ ହେଇପାରିଲେ, ଭଗବାନ ସେଥିରେ ସନ୍ତୁଷ୍ଟ ହେଲେ କି? ଏଇ ହେଉଛି ଆମର ମାନେ ଇଏ ଟେଷ୍ଟ। ଯଦି ଭଗବାନ ସନ୍ତୁଷ୍ଟ ହେଲେ ତାହେଲେ ବୁଝିବାକୁ ପଡ଼େ ଯେ ସମସ୍ତେ ସନ୍ତୁଷ୍ଟ। ତେଣୁ ଭଗବାନ ଯଦି ଆମେ ସନ୍ତୁଷ୍ଟ ନ କରିକି ଅନ୍ୟମାନଙ୍କୁ ସନ୍ତୁଷ୍ଟ କରିବାକୁ ଚେଷ୍ଟା କରିବା ତାହେଲେ ଆମେ କାହାକୁ ସନ୍ତୁଷ୍ଟ କରିପାରିବା ନାହିଁ। ମହାତ୍ମା ଗାନ୍ଧୀ, ମହାତ୍ମା ଗାନ୍ଧୀ ବହୁତ ଦେଶ ପାଇଁ ବହୁତ ସେବା କଲେ ଏବଂ ମହାତ୍ମା ଗାନ୍ଧୀଙ୍କର ସେଭଳି ଭାବରେ ମଧ୍ୟ ଯଶ ରହିଛି। ସମସ୍ତେ ଦେଶବାସୀମାନେ ତାଙ୍କୁ ବାପୁ ବୋଲି କହୁଛନ୍ତି, ଦେଶର ଜନକ ବୋଲି କହୁଛନ୍ତି। କିନ୍ତୁ ଅନ୍ତିମରେ କ'ଣ ହେଲା? ସେ ଦେଶବାସୀମାନେ ତାଙ୍କୁ ଗୁଳି କରି ହତ୍ୟା କଲେ। ତେଣୁ ଏତେ କର୍ମ କରି ମଧ୍ୟ ଆମେ ଫଳଟା ପାଇଲେ ଏଇଟା। କିନ୍ତୁ ଭଗବାନ ଉଦ୍ଦେଶ୍ୟରେ ଆମେ ଯଦି ଖାଲି ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ ହରେ ରାମ 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 ଭଗବାନ ଉଦ୍ଦେଶ୍ୟରେ ଖାଲି ଭଗବାନଙ୍କ ନାମ ରହୁଛି ତାହେଲେ ତାର ଯଦି ଫଳ କେତେ ତାର କିଛି ଇଏ ତା ନାହିଁ ନା କଳ୍ପନା କରିବ। ତେଣୁ ମହାପ୍ରଭୁ ସେ କଥା କହୁଛନ୍ତି ଯେ ନାମ ନାମ କାଳେ ଗୋଦା ନିଜ ସର୍ବଶକ୍ତି ତତ୍ରାପିତ ନିୟମିତ ସ୍ମରଣୀୟ କାଳ ଏତାଦୃଶିତ ବା ଭଗବାନ ନମାପି ଦେବ ନିର୍ଦ୍ଦେଶ ମହାଜନ ଏତେ କୃପା ଆମ ପାଇଁ କରିଛନ୍ତି କିନ୍ତୁ ଆମେ ଏତେ ହତଭାଗା ଯେ ଆମେ ସେ ସୁଯୋଗ ଗ୍ରହଣ କରୁନୁ। ଭଗବାନ ଭଗବତ ଗୀତା କହୁଛନ୍ତି ମୋର ମୁଁ ତମକୁ ସବୁ ଜ୍ଞାନ ଦେଲି ଯଦି ଅହଙ୍କାର ନାଶିତ ଯଦି ନ ସଶେଷ ବିନକ୍ଷସେ ତମେ ଯଦି ମୁଁ ତମର ହିତକାରୀ କହୁଛି ତମେ ଯଦି ନ ଗ୍ରହଣ ନ କରିବ ତାହେଲେ ତମର ବିନାଶ। ଭଗବାନ ଆମର ଉଦ୍ଧାର କରିବା ପାଇଁ ସବୁ ପ୍ରକାର ବ୍ୟବସ୍ଥା କରିଛନ୍ତି, ସାଧୁ ଶାସ୍ତ୍ର ଗୁରୁ ମାଧ୍ୟମ ସବୁ ପ୍ରକାର ବ୍ୟବସ୍ଥା କରିଛନ୍ତି କିନ୍ତୁ ଏତେ ସବୁ ସୁଯୋଗ ଦେଇକିରି ଯଦି ଆମେ ସେ ସୁଯୋଗ ଗ୍ରହଣ ନ କରିବା ତାହେଲେ ଆମେ ନିଜ ନିଜର ହତ୍ୟା। ଜୟ ଶ୍ରୀମନ୍ ଭାଗବତମ କି, ଜୟ ଶ୍ରୀ ଗୋପାଳ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ଅନନ୍ତ କୋଟି ବୈଷ୍ଣବ ନନ୍ଦ କି।